ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ. ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ନେଇ ଉଭୟ ସଦନରେ ହସ୍ତଗତ ହୋଇଛି ସ୍ମାରକପତ୍ର. ରାଜ୍ୟସଭାରେ ପାରିତ ହେଲା ଜଳପଥରେ ମାଲ ପରିବହନ ସଂକ୍ରାନ୍ତ ସଂଶୋଧିତ ବିଧେୟକ. 2024-25 ଆର୍ଥିକ ବର୍ଷରେ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ଗତ 6 ବର୍ଷ ମଧ୍ୟରେ ସର୍ବନିମ୍ନ, ସୂଚନା ଦେଲେ ଅର୍ଥମନ୍ତ୍ରୀ. ବାଂଲାଦେଶରେ ବିମାନ ଦୁର୍ଘଟଣା, 19 ମୃତ, 100ରୁ ଅଧିକ ଆହତ. ଏବଂ କାଇରୋରେ ଆଜିଠାରୁ ଆରମ୍ଭ ହେଲା ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିୟନ୍ସିପ୍. ସଂସଦର ଉଭୟ ସଦନକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ପ୍ରଥମ ଦିନରେ ଆଜି 11:00 ବେଳେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ 8 ଜଣ ପୂର୍ବତନ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୃତକଙ୍କ ପ୍ରତି ମଧ୍ୟ ଗୃହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା. ବିଭିନ୍ନ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ଗୃହରେ ସମବେଦନା ଜ୍ଞାପନ କରାଯାଇଥିଲା. ଲୋକସଭାର ଆଜିର କାର୍ଯ୍ୟାବଳୀ ଉପରେ ଏକ ରିପୋର୍ଟ.
ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ. ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ତୁରନ୍ତ ଆଲୋଚନା କରିବାକୁ ବିରୋଧୀ ସଦସ୍ୟମାନେ ଗୃହରେ ଦାବି ଉପସ୍ଥାପନ କରିଥିଲେ. ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ପ୍ରଥମେ 12:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ଏହାପରେ ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ସମୟରେ କଂଗ୍ରେସ, ଏସ୍ପି, ଡିଏମ୍କେ ଏବଂ ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନେ ସେମାନଙ୍କର ସ୍ଲୋଗାନ ବାଜି ପୂର୍ବ ଭଳି ଜାରି ରଖିଥିଲେ। ଗୃହର ମଧ୍ୟଭାଗକୁ ଆସି ସେମାନେ ହଟ୍ଟଗୋଳ କରିବା ସମୟରେ ବାଚସ୍ପତି ସଦସ୍ୟମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବାଚସ୍ପତି ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ବିରୋଧୀଙ୍କର ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ପୁନର୍ବାର ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ଗୃହରେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସଂକ୍ରାନ୍ତ ସ୍ମାରକପତ୍ର ଆଜି ସଂସଦର ଉଭୟ ସଦନରେ ଉପସ୍ଥାପନ କରାଯାଇଛି। ସମ୍ବିଧାନର ଧାରା 124, 217 ଏବଂ 218 ଅନୁଯାୟୀ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବରେ ଲୋକସଭାର ମୋଟ 145 ସଦସ୍ୟ ସ୍ୱାକ୍ଷର କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି, ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର କରିବା ସଂକ୍ରାନ୍ତ ସ୍ମାରକପତ୍ର ମଧ୍ୟ ତାଙ୍କର ହସ୍ତଗତ ହୋଇଛି। ଏଥିରେ 50+ ରାଜ୍ୟସଭା ସଦସ୍ୟ ସ୍ୱାକ୍ଷର କରିଛନ୍ତି। ପୂର୍ବରୁ ରାଜ୍ୟସଭାରେ ସଦସ୍ୟମାନେ ସ୍ୱତନ୍ତ୍ର ଆଲେଖ୍ୟ ମାଧ୍ୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ପାଇଁ ଦାବି ଉପସ୍ଥାପନ କରିଥିଲେ। ତେବେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସୁବାସ ଚନ୍ଦ୍ର ଶତପଥୀ।
ରାଜ୍ୟସଭାରେ ଆଜି ବିଲ୍ସ ଅଫ୍ ଲାଣ୍ଡିଂ ବିଲ୍ 2025 ପାରିତ ହୋଇଛି। ଲୋକସଭାରେ ଗତ 3 ମାର୍ଚ୍ଚରେ ଏହି ବିଲ୍ ପାରିତ ହୋଇଥିଲା। ଭାରତୀୟ ପରିବହନ ଆଇନ 1856 ବଦଳରେ ଏହାକୁ କାର୍ଯ୍ୟକାରୀ କରାଯିବ। ଜାହାଜ ମାଧ୍ୟମରେ ମାଲ ପରିବହନକୁ ଅଧିକ ସୁବ୍ୟବସ୍ଥିତ ଏବଂ ସରଳ କରିବା ଲକ୍ଷ୍ୟ ନେଇ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ମାଲ ପରିବହନ ସମୟରେ ଜାହାଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଉଥିବା ଅନୁମତିପତ୍ରକୁ ଲାଣ୍ଡିଂ ବୁଲିଂ କୁହାଯାଇଥାଏ। ଏଥିରେ ପରିବହନ ହେଉଥିବା ସାମଗ୍ରୀର ପ୍ରକାର, ପରିମାଣ, ସ୍ଥିତି ଏବଂ ଗନ୍ତବ୍ୟସ୍ଥଳର ସମ୍ପୂର୍ଣ୍ଣ ବିବରଣୀ ସ୍ଥାନିତ ହୋଇଥାଏ। ବିଲ୍ ଆଲୋଚନାର ଉତ୍ତର ଦେଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ସାଗରମାଳା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହା ଅଧୀନରେ 805+ ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ 550,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ବନ୍ଦରକୁ ଆଧୁନିକୀକରଣ କରାଯିବା ସହ ମାଲ ପରିବହନ କ୍ଷମତା ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରମୁଖ ବନ୍ଦରଗୁଡ଼ିକୁ ରେଳ ଏବଂ ସଡ଼କପଥ ସହ ସଂଯୁକ୍ତ କରାଯାଇ ସାରିଛି ବୋଲି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି। ଏହି ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ସ୍ଥାୟୀ ନିଯୁକ୍ତି କ୍ଷେତ୍ର ସୃଷ୍ଟି ଏବଂ ପାରିବାରିକ ଆୟରେ ଉନ୍ନତି ଆଣିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମହଜୁଦ ବୃଦ୍ଧି କରିବା, ଖୋଲା ବଜାରରେ କ୍ରୟ କରାଯାଇଥିବା ଶସ୍ୟର ସୁବ୍ୟବସ୍ଥିତ ଭାବେ ବିକ୍ରୟ କରିବା ଏବଂ ସବ୍ସିଡି ହାରରେ ଚିହ୍ନଟ ହୋଇଥିବା ଖାଦ୍ୟ ସାମଗ୍ରୀର ଖୁଚୁରା ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଦେଶରେ ଗତ 2023-24 ଆର୍ଥିକ ବର୍ଷରେ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ହାର 5.6% ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା 4.6% ହ୍ରାସ ପାଇଛି। ଗତ 6 ବର୍ଷ ମଧ୍ୟରେ ଦେଶରେ ଏହା ସର୍ବନିମ୍ନ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ମେ ମାସରେ ସବୁଠାରୁ ଅଧିକ 20,06,000 ସଦସ୍ୟ ଯୋଡ଼ି ହୋଇଛନ୍ତି। 2018 ଏପ୍ରିଲ ମାସରେ ସଂଗୃହୀତ ତଥ୍ୟ ଆଧାରରେ ଗତ ମେ ମାସରେ ରେକର୍ଡ ପରିମାଣର ସଦସ୍ୟ ସଂଗଠନ ସହ ସଂଶ୍ଳିଷ୍ଟ ହୋଇଥିବା ଜଣାପଡ଼ିଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ ସଦସ୍ୟଙ୍କ ମଧ୍ୟରେ 2,62,000 ମହିଳା ଏବଂ 18-25 ବର୍ଷ ବୟସ ମଧ୍ୟରେ 5,60,000 ସଦସ୍ୟ ରହିଛନ୍ତି। ଗତ ଏପ୍ରିଲ ମାସ ତୁଳନାରେ ମେ ମାସରେ ଇପିଏଫ୍ରେ ଯୋଡ଼ି ହୋଇଥିବା ସଦସ୍ୟଙ୍କ ସଂଖ୍ୟାରେ 4.79% ବୃଦ୍ଧି ପାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଦେଶରେ ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗକୁ ଏହା ପ୍ରତିଫଳିତ କରୁଛି। ବାଂଲାଦେଶରେ ବାୟୁସେନାର F-7 ଲଢୁଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ 19 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 100+ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏହି ବିମାନଟି ଢାକା ନିକଟ ମାଇଲ୍ଷ୍ଟୋନ୍ କଲେଜ ପରିସରରେ ଖସିପଡ଼ିଥିଲା। ବାଂଲାଦେଶ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପାଇଁ ବାଂଲାଦେଶ ସରକାର ଦେଶରେ ଦିନିକିଆ ଶୋକ ପାଳନ କରୁଛନ୍ତି। ରୁଷର କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ କହିଛନ୍ତି, ୟୁକ୍ରେନ୍ ସହ ସମାଧାନ ପାଇଁ ଅଗ୍ରସର ହେବାକୁ ରୁଷ ପ୍ରସ୍ତୁତ ଅଛି। ତେବେ ରୁଷ ଏହାର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ନ ହୋଇ ସମାଧାନର ପନ୍ଥା ବାହାର କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି। ସରକାରୀ ଟେଲିଭିଜନକୁ ଏକ ସାକ୍ଷାତକାରରେ ଶ୍ରୀ ପେସ୍କୋଭ୍ କହିଛନ୍ତି, ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନର ମାର୍ଗ ଉନ୍ମୋଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ୟୁକ୍ରେନ୍ର ସେନା ପ୍ରତ୍ୟାହାର, ନାଟୋ ପ୍ରସ୍ତାବକୁ ପରିତ୍ୟାଗ କରିବା ଏବଂ ୟୁକ୍ରେନ୍ରେ ନାଟୋ ସୈନ୍ୟ ମୁତୟନକୁ ବନ୍ଦ କରିବା ଉପରେ ଏହି ଶାନ୍ତି ଚୁକ୍ତିନାମା ନିର୍ଭର କରିବ ବୋଲି ରୁଷ ଅଧିକାରୀମାନେ ପୂର୍ବରୁ ବାରମ୍ବାର ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି କହିଛନ୍ତି, ମସ୍କୋ ସହିତ ନୂତନ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ 14 ତାରିଖରେ କହିଛନ୍ତି, ଆମେରିକା ନାଟୋ ମାଧ୍ୟମରେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ ଯୋଗାଣ କରିବ। 50 ଦିନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ନ ହେଲେ ରୁଷ ବିପକ୍ଷରେ କଠୋର ଶୁଳ୍କ ନୀତି ଲାଗୁ କରିବାକୁ ଶ୍ରୀ ଟ୍ରମ୍ପ୍ ଘୋଷଣା କରିଥିଲେ। ଶ୍ରୀ ଟ୍ରମ୍ପଙ୍କ ଏଭଳି ପ୍ରସ୍ତାବକୁ ରୁଷ ଅଗ୍ରାହ୍ୟ କରିସାରିଛି। ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖେଳାଳି ଏକକ ପର୍ଯ୍ୟାୟର ରାଉଣ୍ଡ ଅଫ୍ 64 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା କାଇରୋଠାରେ ଆଜିଠାରୁ ଆରମ୍ଭ ହୋଇଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନାହତ ସିଂ, ଆରାଧ୍ୟା ପୋଡ଼ୱାଲ, ଅନିକା ଦୁବେ, ନଭ୍ୟା ସୁନ୍ଦରରାଜନ ଏବଂ ରୁଦ୍ରା ସିଂ ଏହି ସଫଳତା ପାଇଛନ୍ତି। ତେବେ ଉନ୍ନତି ତ୍ରିପାଠୀ ତାଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍ ହାରିଯାଇଛନ୍ତି। 6 ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାମୁଦ୍ରିକ ଝଡ଼ ଉଇଫାର ସମ୍ଭାବ୍ୟ ପ୍ରଭାବ ନେଇ ଭିଏତନାମ ଏବଂ ଲାଓସ୍ରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଝଡ଼ର ପ୍ରଭାବରେ ପ୍ରବଳ ପବନ ବହିବା ସହିତ ଘଡ଼ଘଡ଼ି ଏବଂ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରେ ଏହି ଝଡ଼ ଭିଏତନାମର ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଭିଏତନାମରେ ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକର ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଲାଓସ୍ରେ ଏହି ଝଡ଼ର ପ୍ରଭାବରେ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ବିପଦ ନେଇ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ନେଇ ଉଭୟ ସଦନରେ ହସ୍ତଗତ ହୋଇଛି ସ୍ମାରକପତ୍ର। ରାଜ୍ୟସଭାରେ ପାରିତ ହେଲା ଜଳପଥରେ ମାଲ ପରିବହନ ସଂକ୍ରାନ୍ତ ସଂଶୋଧିତ ବିଧେୟକ। 2024-25 ଆର୍ଥିକ ବର୍ଷରେ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ଗତ 6 ବର୍ଷ ମଧ୍ୟରେ ସର୍ବନିମ୍ନ, ସୂଚନା ଦେଲେ ଅର୍ଥମନ୍ତ୍ରୀ। ବାଂଲାଦେଶରେ ବିମାନ ଦୁର୍ଘଟଣା, 19 ମୃତ, 100+ ଆହତ ଏବଂ କାଇରୋରେ ଆଜିଠାରୁ ଆରମ୍ଭ ହେଲା ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିୟନସିପ୍। ସମ୍ବାଦ ଶେଷ ହେଲା।